ପ୍ରଭୁ ଏଥିରୁ ସେ ଉଦ୍ଧାର ହେବ କିପରି?
ଦେବଙ୍କ କାରଣେ ଧନୁ ଜମାରଣେ ମଞ୍ଚପୁରେ ଜାତ ହେବେ, ଶ୍ରେତା ଯୁଗେ ରାମ ରୂପେ ପରମ ବ୍ରହ୍ମ ମହିକି ଯିବେ ହେ ଶ୍ରୀରାମ। ଲାଗିଲେ ତାଙ୍କ ପୟର ତୁରି ପାଇବୁ ନିଜରେ ରହେ ଶ୍ରୀରାମ, ବଢ଼ାଇ ଦିଅ ପୟର।
ଦେବ ଆପଣଙ୍କ ଆଦେଶ ପାଳନ କରୁଛି। ଦେବୀ ତୁମ୍ଭେ ପରନାରୀ, ତୁମ୍ଭଙ୍କୁ ସ୍ପର୍ଶ କଲେ ପାପ ହେବ ମୁଁ ଜାଣେ, ତଥାପି ତୁମ୍ଭେ ଜନନୀ ବୋଲି ସ୍ପର୍ଶ କଲି।
ଶ୍ରୀରାମ ହେ ଦୀନ ଜନକ ରାମ ଅବତାର ପ୍ରଥମରେ ଗୀତ ସେ କୈର
ଦେବୀ ଏଥର ତୁମ୍ଭେ ତୁମ୍ଭର ସ୍ୱାମୀଙ୍କ ଘରକୁ ଯାଅ।
ଇଏ କ'ଣ ପଥରଟା ମାଇକିନିଆ ହେଇ ଶୂନ୍ୟରେ ଉଡ଼ିଗଲା? ପ୍ରଭୁ ପ୍ରଭୁ ମୋତେ ସାଙ୍ଗରେ ନିଅ।
କିଏ ତୁମ୍ଭେ?
ପ୍ରଭୁ ମୁଁ ଜଣେ ହୀନ ଜାତି କେଉଟ, ମୋତେ ସାଙ୍ଗରେ ନିଅ ପ୍ରଭୁ,
ପରେ ସାକ୍ଷାତ ହେବ।
ବାୟା ମନରେ କାୟା ରହିବ ନାହିଁ।
ହଁ କାୟା ତ ରହିବ ନାହିଁ ସତ, ମାୟାରେ ପରା ବାନ୍ଧି ହୋଇଛ, ବାୟା ହେଲେ ଏ ଜାୟା କୁଆଡେ ଯିବ? ମଲା ଏଠିକାର ଠାକୁରାଣୀ ପଥରଟା କୁଆଡେ ଗଲା ମା?
ଆଲୋ ଚାନ୍ଦିଆ ମା, ଯୋଡ଼ିଏ ଚାନ୍ଦ ପରି ପିଲା ଏଇ ବାଟ ଦେଇ ଗଲାବେଳେ ବଡ଼ ଚାନ୍ଦଟିର ପାଦ ଲାଗି ପଥରଟା ପୁରା ମାଇକିନିଆ ହେଇ ଶୂନ୍ୟରେ ଉଡ଼ିଗଲା ଲୋ। ଫେରେ କହିଲା ପରେ ଦେଖା ପାଇ ଚାଲିଲି ଲୋ, ଚାନ୍ଦିଆ ମା ଚାଲିଲି ଲୋ, ଚାନ୍ଦ ପାଖକୁ ଚାଲିଲି ଲୋ।
ଇଏ କ'ଣ ବାୟା ହେଲା କି?